ଜ୍ଞାନ ରାଜା ପଞ୍ଚୁ ପାଣ୍ଡବଙ୍କୁ ଯୋଉ ଘରେ ଦେଲା ଭରି ଲୁଚାଇଲ କାୟା ଦେଖାଇଲ ମାୟା ଲୁଚାଇଲ କାୟା ଦେଖାଇଲ ମାୟା ଗୁପ୍ତରେ କଲ ପାରି କଲ ପାରି ଗୁପ୍ତରେ କଲ ପାରି ସତ୍ୟ ଧର୍ମ ମାର୍ଗେ କରୁଣା ସମ୍ଭର୍ବେ ବିପଦକୁ କର କ୍ଷୟ ଫିଟା କଳଙ୍କ ଭୁଞ୍ଜାଅ ସାତୁକ୍ୟ ଫିଟା କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ଠାବ ଦିଅ ଜଗତରେ ଠାବ ଦିଅ ଜଗତରେ ଠାବ ଦିଅ ଠାବ ଦିଅ ଜଗତରେ ଠାବ ଦିଅ ଚିରକାଳ ଥିବ ମନେ ଯାହା ଅଛି ଭାବି ଜଗତ ସଂସାରେ କେହି ନ ଜାଣିବେ ମୁଁ ହିଁ ଏକା ଜାଣୁଥିବି ପାଞ୍ଚାଳ ଦେଶରେ ଗୁପ୍ତ ଭାବରେ ଲାଖ ବିନ୍ଧା ଅର୍ଜୁନ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ କଲଯୁଦ୍ଧ ଆଭରଣ ଆଭରଣ କଲଯୁଦ୍ଧ ଆଭରଣ କଲଯୁଦ୍ଧ ଆଭରଣ ଆଭରଣ କଲଯୁଦ୍ଧ ସ୍ୱାମୀ ସର୍ବନ୍ତର୍ଯ୍ୟାମୀ ଅଧିକ କହିବି କେତେ ପ୍ରଭୁ ଶ୍ରୀ ଛାମୁରେ ମନର ଭିତରେ ମାଗୁଣୀ ମୋହର ଏତେ ସେବା ଭକ୍ତି ନିଅ ହସ୍ତ ତୋଳି ଦିଅ କର୍ମ ସିଦ୍ଧି ବିଧାନ କ ଦୟାରେ ବର୍ଧୂତ କରିଅବଧୂତ ଦୟାରେ ବର୍ଧୂତ କରିଅବଧୂତ ସନମାନ କରି ରଖ କରି ରଖ ସନମାନ କରି ରଖ ସନମାନ କରି ରଖ କରି ରଖ ସନମାନ କରି ରଖ ଯୁଗରେ ରାମ ଅବତାରେ ଅଭିଷେକ ହେବା ବେଳେ ମିଳି ସର୍ବରୁଷି ଚାହିଁରୁ ପରାସି ପଞ୍ଚୁମନେ ବିଚାରିଲେ ତାଙ୍କ କଳ୍ପନା ମନେ ଘେନି ଆପଣ ଆହ रहे अण रूप शून्य ब्रजनारी करी गुप तेल भील ब्रजनारी करी गुप तेल भील मन बांछा कल पूर्ण कल पूर्ण मन बांछा कल पूर्ण मन बांछा कल पूर्ण कल पूर्ण मन बांछा कल पूर्ण पुष्प जानते तोड़ी फूल सज्जा परे शयन स्थान रे फूल सज्जा परे शयन स्थान रे पयरे दंशिला काली दंशिला काली पयरे दंशिला काली पयरे दंशिला काली दंशिला काली पयरे दंशिला काली क्षमा कल ज्योतिर्मय ब्रह्म बेता एकांत पयरे पशुची शरण एकांत पयरे पशुची शरण बुझी मो बिनती कथा बिनती कथा बुझी मो बिनती कथा बुझी मो बिनती कथा बिनती कथा बुझी मो बिनती कथा स्वर्ग पथ खंडीय पराध भारा मंचे देह धरी जोगलय करी आहे नीलगिरी बसी नाम बिकी किणी सहस्र बखाणी नाम बिकी किणी सहस्र बखाणी जन्म जन्मांतरे दोषी हेली दोषी जन्म जन्मांतरे दोषी जन्म जन्मांतरे दोषी हेली दोषी जन्म जन्मांतरे दोषी ନିରନ୍ତରେ ପଡ଼ି ଦୁଃଖ ଘରେ ଶୂନ୍ୟ ବାନା ଛାୟା ତଳେ କରିବାକୁ ଆଶା କରିଛି ଭରସା ଆଶୀର୍ବାଦ ନା ବଜଳେ ଲେଖି ଚିତ୍ରପଟ କରି ନଟକୁଟ ଦେଶନ କରଙ୍ଗ ଠାଉ କାରୁଣ୍ୟ ଜଳରୁ କାରଣ ହେବାକୁ କାରୁଣ୍ୟ ଜଳରୁ କାରଣ ହେବାକୁ ବୁଦ୍ଧି ଦିଶୁ ନାହିଁ ଆଉ ନାହିଁ ଆଉ ବୁଦ୍ଧି ଦିଶୁ ନାହିଁ ଆଉ ବୁଦ୍ଧି ଦିଶୁ ନାହିଁ ଆଉ ଯେତେ ହଜୁଛନ୍ତି ନୀତେ ବ୍ରହ୍ମ ନାମେ ଚିତ୍ତ ଦେଇ ମେଳଛ ପତିତ ପାମର ଏ ଜୀବ ମେଳଛ ପତିତ ପାମର ଏ ଜୀବ ଉଦ୍ଧାର ହେବାର ପାଇଁ ହେବା ପାଇଁ ଉଦ୍ଧାର ହେବାର ପାଇଁ ଥୋଇ ମନ ଥୋଇ